ପ୍ରସନ୍ନ ସାହୁ କହୁଛି। ଆଉ ଆମର ଏଠି ରାସ୍ତା ପୁରା ଖରାପ ହେଇକି ଅଛି, ଆଉ ରାସ୍ତା ପୁରା ପାଣି ଜମା ହେଇକିରି ଆଣ୍ଠୁଏ ଲେଖା ପାଣି ରହିଛନ୍ତି, ମଶା ହଉଛନ୍ତି ଇଆଡେ, ଅଳିଆ ଯୋଉ ପଡୁଛି ଠିକ ସେ ଉଠିବା ଖୋଲ ଦୁଇ ଦିନ ତିନି ଦିନ ଥରେ ଆସୁଛନ୍ତି। ଲାଇଟ୍ ଗୁଡା ପୋଲ ଗୁଡା ସେମିତି ଅନ୍ଧାର ହଉଛି, ଦଶଟା ପୋଲ ଲାଗିଛି, ଦିଟା ଜଳୁଛି, ପାଞ୍ଚଟା ନାହିଁ। ଆଉ ପାଇପ କନେକ୍ସନ ଗୁଡା ସବୁ କରୁଛନ୍ତି, ସେଗୁଡା ସବୁ ଟେମ୍ପରେଚର କଲା ଭଳିଆ କରୁଛନ୍ତି, ସବୁ ମେଲା ହେଇକି ସବୁ ପାଣି ରାସ୍ତା ଯାକ ହଉଛି, ବର୍ଷା ହେଲେ ପାଣି, ଖରା ହେଲେ ବି ପାଣି, ବହୁତ ଅସୁବିଧା ହଉଛି।